ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ଭଗବାନ ବିର୍ସା ମୁଣ୍ଡାଙ୍କର 150ତମ ଜୟନ୍ତୀକୁ ଆଜି ଦେଶରେ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି। ଭଗବାନ ବିର୍ସା ମୁଣ୍ଡା ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଇତିହାସରେ ଏକ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ଭଗବାନ ବିର୍ସା ମୁଣ୍ଡାଙ୍କ ଦେଶ ମାତୃକାର ଅମୂଲ୍ୟ ଅବଦାନକୁ ଚିରସ୍କରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରର ଜାମୁଇଠାରେ ଆୟୋଜିତ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପୂର୍ବାହ୍ନ 11:00 ସମୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଭୁବନେଶ୍ୱର ଜନତା ମଇଦାନରେ ରାଜ୍ୟସ୍ତରୀୟ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଏବଂ ଜନଜାତୀୟ ଗୌରବ ଦିବସ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଭେଙ୍କଟେଶ ଯୋଶୀ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକଙ୍କ ସମେତ ଭୁବନେଶ୍ୱର ସାଂସଦ ଓ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜନଜାତୀୟ ଗୌରବ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଜନଜାତି ସମୁଦାୟଙ୍କ ପ୍ରଗତି ଦେଶର ପ୍ରାଥମିକତା। ସମାଜରେ ସଦ୍ଭାବନା ଏବଂ ସଂସ୍କୃତିକୁ ଉଜ୍ଜୀବିତ ରଖିବାରେ ଜନଜାତି ସମ୍ପ୍ରଦାୟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପବିତ୍ର କାର୍ତ୍ତିକ ମାସର ଶେଷ ଦିନରେ ଆଜି ପରମ୍ପରା ଅନୁସାରେ ସକାଳୁ ବିଭିନ୍ନ ପୁଷ୍କରିଣୀ ଓ ମହୋଦଧିରେ ଡଙ୍ଗା ଭସାଣ ପର୍ବ ହେଉଛି। ଉତ୍କଳୀୟ ପରମ୍ପରାରେ ଆଜିର ଦିବସର ଅତ୍ୟନ୍ତ ମହତ୍ୱ ରହିଛି। ଧାର୍ମିକ ବିଧି ଅନୁସାରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜୀଉମାନେ ରତ୍ନସିଂହାସନରେ ସୁନାବେଶରେ ଦର୍ଶନ ଦେବେ। ଶ୍ରୀଜୀଉଙ୍କର ଏହି ଦୁର୍ଲଭ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଉତ୍କଳର ଐତିହ୍ୟ ସମ୍ପନ୍ନ ବାଲିଯାତ୍ରାର ସ୍କୃତିଚାରଣ କରି କଟକରେ ଆଜିଠାରୁ ଐତିହାସିକ ବାଲିଯାତ୍ରା ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରାହ୍ନ 5:30ରେ ବାଲିଯାତ୍ରା ଉତ୍ସବକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 22 ପର୍ଯ୍ୟନ୍ତ ବାଲିଯାତ୍ରା ମହୋତ୍ସବ ଚାଲିବ। ବାଲିଯାତ୍ରାର ଉପର ଓ ତଳପଡ଼ିଆରେ 2500ରୁ ଅଧିକ ଛୋଟ ବଡ଼ ଷ୍ଟଲ୍ ସ୍ଥାନ ପାଇଛି। ନୂଆଦିଲ୍ଲୀରେ ଆୟୋଜିତ 43ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା 2024ରେ ଓଡ଼ିଶା ମଣ୍ଡପକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉଦ୍ଘାଟନ କରିଛନ୍ତି। 14 ଧରି ଚାଲିବାକୁ ଥିବା ଏହି ବାଣିଜ୍ୟ ମେଳାରେ ଓଡ଼ିଶାର କଳା, ସଂସ୍କୃତି, ଜନଜାତି ଜୀବନ, କୃଷି, ହସ୍ତତନ୍ତ, ହସ୍ତଶିଳ୍ପ, କ୍ଷୁଦ୍ରଶିଳ୍ପ, ପର୍ଯ୍ୟଟନ, ପରିବେଶ ସୁରକ୍ଷା ତଥା ରାଜ୍ୟର ସାମଗ୍ରିକ ବିକାଶର ଛବି ପ୍ରତିଫଳିତ ହୋଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା 2036 ସୁଦ୍ଧା ଓଡ଼ିଶାର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ବିଷୟରେ ସୂଚନା ଦେଇଥିଲେ। ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରରେ ଚାଲିଥିବା ଦୁଇଦିନିଆ ଚିନ୍ତନ ଶିବିର 2024 ଆଜି ଉଦ୍ଯାପିତ ହେବ। ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଶିବିରକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀଙ୍କ 500 GW ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ କରିବାକୁ ମନ୍ତ୍ରଣାଳୟ କାର୍ଯ୍ୟ କରୁଥିବା କହିଛନ୍ତି। ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସମେତ କେନ୍ଦ୍ର ଓ ରାଜ୍ୟର ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶିବିରର ପ୍ରଥମ ଦିନରେ ଗତକାଲି ପିଏମ୍ ସୂର୍ଯ୍ୟଘର, ମାଗଣା ବିଜୁଳି ଯୋଜନା, ସୌରଶକ୍ତିର ଉତ୍ପାଦନ ବୃଦ୍ଧି, ଅକ୍ଷୟ ଶକ୍ତି ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା 2024 ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆବେଦନ ପ୍ରକ୍ରିୟା ଆସନ୍ତା 19 ଆରମ୍ଭ ହୋଇ ଡିସେମ୍ବର ମାସ 1 ପର୍ଯ୍ୟନ୍ତ ଚାଲିବ। ଅନ୍ଲାଇନ୍ ମାଧ୍ୟମରେ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ପ୍ରାର୍ଥୀମାନଙ୍କ ଆବେଦନ ଲାଗି ବୋର୍ଡ ୱେବ୍ସାଇଟ୍ରେ 19 ଲିଙ୍କ୍ ଉପଲବ୍ଧ ହେବ ବୋଲି ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିକଟସ୍ଥ ରଙ୍ଗେଲୁଣ୍ଡା ଏୟାରପୋର୍ଟ ସମ୍ପ୍ରସାରଣ କାର୍ଯ୍ୟକୁ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଅନୁଧ୍ୟାନ କରିଛନ୍ତି। ଏହି ଏୟାରପୋର୍ଟର ରନ୍ୱେ 1200 ମିଟରକୁ ସମ୍ପ୍ରସାରଣ କରାଯାଇ ଏକ ପୂର୍ଣ୍ଣକାଳୀନ ବିମାନ ବନ୍ଦର କରାଯିବାକୁ ଯୋଜନା ରହିଛି। ସମ୍ପ୍ରସାରଣ କାର୍ଯ୍ୟ 2025 ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି ସୂଚନା ମିଳିଛି। ଶିଖ୍ ଧର୍ମଗୁରୁ ନାନକଙ୍କର 555ତମ ଜୟନ୍ତୀକୁ ଆଜି ଦେଶରେ ଗୁରୁପର୍ବ ଭାବେ ପାଳନ କରାଯାଉଛି। ଶିଖ୍ ଧର୍ମର ସ୍ଥାପନ କରିଥିବା ଗୁରୁ ନାନକଙ୍କ ଜୟନ୍ତୀ ଅବସରରେ ଆଜି ଅମୃତସର ସ୍ୱର୍ଣ୍ଣମନ୍ଦିର ସହିତ ପୃଥିବୀର ବିଭିନ୍ନ କୋଣ ଅନୁକୋଣରେ ଥିବା ଗୁରୁଦ୍ୱାରଗୁଡ଼ିକରେ ପ୍ରାର୍ଥନା ସଭାରେ ଆୟୋଜନ କରାଯାଇଛି। ଗୁରୁ ନାନକଙ୍କର ତ୍ୟାଗ, ଦୟା ଏବଂ କରୁଣା ମାନବ ସମାଜକୁ ଉଚିତ ମୂଲ୍ୟବୋଧ ଏବଂ ସତ୍ମାର୍ଗ ଦେଖାଇଥାଏ। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ସଫଳ କ୍ରୀଡ଼ାବିତ୍ମାନଙ୍କୁ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ବିଭାଗ ପକ୍ଷରୁ 15 କ୍ରୀଡ଼ା ବର୍ଗରେ ମୋଟ 128 ଜଣ କ୍ରୀଡ଼ାବିତ୍ଙ୍କୁ 70,83,500 ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।